नमो भगवती वासुदेवाय नमो भगवती वासुदेवाय नमो भगवती वासुदेवाय श्रीमद्भागवतम सेवंथ कैंटो चैप्टर 14 टेक्स्ट 19 मासी प्रौष्ठपदे द्विज श्रादुं पित्रोर्जथा वीतं तद्बन्धुनां च वीतवान् जादरपक्षीयं मासी प्रौष्ठपदे द्विज श्रादुं पित्रोर्जथा वीतं तद्बन्धुनां च वीतवान् ट्रांसलेशन नय श्रील प्रभुपाद कहते द्विज ब्राह्मण जे कि वित्तवान से पितृपुरुष मान को अपरपक्ष कृष्णपक्ष भाद्रवर अपपक्ष श्राद्ध प्रदान कर ठीक तद्रूप भाव से मध्य रिलेटिव्स ऑफ फोर फादर पितृपुरुष मान बंधु ज्ञाती बंधु मान महालया श्राद्ध अश्विन मास रे अर्पण कर चंद्रादित्योपरागे द्वादश्यांश्रवणेषु च तृतीयायां शुक्लपक्षे नवम्यां अथ कार्तिके तत्सृष्टोऽप्यष्टकासु हेमन्ते शिशिरे तथा माघे च शीतसप्तम्यां मघाराकाशसमागमे राकया चानुमत्या च मासर्ख्याणी जुतान्यपि द्वादश्यामनुराधा स्यात् श्रवण तिस्र उत्तरा तिस्रस्वेकादशी वासु जन्मर्ख स्वर्णयोग जुक् विष्णवे कुर्ज्या व्यतिपाते दिनखे चंद्रादित्योपरागे च द्वादश्यं श्रवणेषु च तृतीयायां शुक्लपक्षे नवम्यां अथ कार्तिके तद स्वस्रप्यष्टकासु हेमन्ते शिशिरे तथा माघे च शीतसप्तम्यां मघाराकाशसमागमे राकया चानुमत्या च मासख्याणि जुतान्यपि द्वादश्या मनुराधास्या श्रवणं तिस्र उत्तरा तिस्र स्वेकादशी वासु जन्मख्य स्वर्ण युग कर्कट संक्रांति दिवस श्राद्ध कर पुनश्च मेष संक्रांति तुला संक्रांति व्यतिपात जोगरे ये तीनोटी एकत्र हेले मध्य चंद्रग्रहण सूर्य पराग दिवस श्रवण नक्षत्र श्राद्ध कर पुनश्च अक्षय तृतीया दिवस कार्तिक मास रे शुक्ल नवमी तिथि श्राद्ध कर शीत ऋतु जितेबले चारि अष्टक पड़े श्राद्ध कर ब्राइट फॉर नाइट ऑफ द मंथ माघ माघ मास रे मघा नक्षत्र जोग है सेतबले श्राद्ध कर पूर्णिमा दिवस रे कम्प्लीट पूर्ण पूर्णिमा दिवस श्राद्ध कर किंबा संपूर्ण नहीं अल्प किसी व्यक्ति श्राद्ध कर जोबले ये सब तिथि कंजॉइंड विद नक्षत्र फ्रम व्हिच द नेम्स ऑफ सर्टेन मंथ्स आर डिराइव्ड जो नक्षत्र मानकर नाम रु मास नाम आसुचे से नक्षत्र पड़े श्राद्ध कर वन शुड ऑल्सो परफॉर्म श्राद्ध सेरेमनी on the 12th lunar day when it is in conjunction any of the nakshatras named Anuradha, Shravana, Uttara Phalguni, Uttara Sadha, Uttara Bhadrapada. ଏଇ ନକ୍ଷତ୍ର ମାନଙ୍କର ଅନୁରାଧ ଆଶ୍ରବଣା ଉତ୍ତର ଫାଲ୍ଗୁନି ଉତ୍ତର ଆଷାଢ଼ା ଉତ୍ତର ଭାଦ୍ରପଦ ନକ୍ଷତ୍ର ଯେପରି ଯୁକ୍ତ ହୁଏ ସେତେବେଳେ ଶ୍ରାଦ୍ଧ କରିବ ଏଗେନ୍ ୱାନ୍ ସୁଡ୍ ପରଫର୍ମ ଦିସ୍ ସେରେମୋନି ଏଣ୍ଡ ଇଲେଭେନ୍ଥ ଲୁନାର୍ ଡେ ଇଜ୍ ଇନ୍ କଞ୍ଜଙ୍କସନ୍ ୱିଥ୍ ଉତ୍ତର ଫାଲ୍ଗୁନି ଉତ୍ତର ଆଷାଢ଼ା ଆର୍ ଉତ୍ତର ଭାଦ୍ରପଦ ତାପରେ ଏକାଦଶୀ ତିଥିରେ ଉତ୍ତରା ଫାଲ୍ଗୁନି ଉତ୍ତରା ଶାଢ଼ା ଉତ୍ତରା ଭାଦ୍ରପଦ ନକ୍ଷତ୍ର ଯୋଗ ହେଲେ ମଧ୍ୟ ଶ୍ରାଦ୍ଧ କରିବ ଫାଇନାଲି ୱାନ୍ ସୁଡ୍ ପରଫର୍ମ ଦିସ୍ ସେରେମୋନି ଅନ୍ ଡେ ଇଜ୍ କଞ୍ଜଏଣ୍ଟ ୱିଥ୍ ୱାନ୍ ସୋନ୍ ବାର୍ଥ ଷ୍ଟାର୍ ଜନ୍ମ ନକ୍ଷତ୍ର ଆର୍ ୱିଥ୍ ଶ୍ରବଣ ନକ୍ଷତ୍ର ସୋ ନକ୍ଷତ୍ର ତିଥିରେ କିମ୍ବା ଶ୍ରାବଣ ନକ୍ଷତ୍ର ତିଥିରେ ମଧ୍ୟ ଶ୍ରାଦ୍ଧ କରିବ ଏ ହେଲା ଶ୍ଳୋକର ବ୍ରାହ୍ମଣ ଗୃହସ୍ଥ ସେ କିପରି ଭିନ୍ନ ଭିନ୍ନ ପ୍ରକାର ଶ୍ରାଦ୍ଧ କରିବ ଭିନ୍ନ ଭିନ୍ନ ଦିବସରେ ତା'ର ଏକ ବର୍ଣ୍ଣନା ବିଶଦ ବର୍ଣ୍ଣନା ନାଦମୁନି ଏଠି ଦେଇଛନ୍ତି ପୂର୍ବ ଶ୍ଳୋକ 20, 21, 22 ସବୁ ଶ୍ଳୋକମାନଙ୍କରେ ବିଭିନ୍ନ ଯୋଗ ଶ୍ରାଦ୍ଧ ଯୋଗର କଥା କହୁଛନ୍ତି ଶ୍ରାଦ୍ଧ କରଣୀୟ ଶ୍ରାଦ୍ଧ କରିବାକୁ ପଡ଼ିବ ଆଉ ଆମର ବୈଦିକ ବିଧାନ ଅନୁଯାୟୀ ତେଣୁ ଗୃହସ୍ଥ ବ୍ରାହ୍ମଣ ସେ ଶ୍ରାଦ୍ଧ କରିବ ଏ କଥା ଦିଆଯାଉଛି ଏସବୁ ଦିଆଯାଇଛି ବଡ଼ ଡିଟେଲ୍ ଆଉ ବିଶଦ ଭାବରେ ବର୍ଣ୍ଣନା ଦେଇଛନ୍ତି ଏଇ ଦିବସରେ ଏଇ ଦିବସରେ ଏଇ ଯୋଗ ହେଲେ ଏ ପ୍ରକାର ନକ୍ଷତ୍ର ଆସିଲେ ଏ ପ୍ରକାର ସଂକ୍ରାନ୍ତି ଦିବସ ବ୍ୟତିପାତ ଯୋଗ ଏ କେତେ କଥା ହିଁ କୁହାହେଇଛି ତେଣୁ ଶ୍ରାଦ୍ଧ କରିବ ଅବଶ୍ୟ ତାଇ ଅଛି ଆମର ଯେତେବେଳେ ଜନ୍ମ ହେଉଛି ବ୍ୟକ୍ତି ସେତେବେଳେ ସେ ତିନି ପ୍ରକାର ଋଣରେ ଋଣୀ ହେଇଯାଉଛି ଦେବ ଋଣ ଆଉ ଋଷି ଋଣ ପିତୃ ଋଣ ଦେବ ଋଣ ଋଷି ଋଣ ପିତୃ ଋଣ ତିନି ପ୍ରକାର ଋଣରେ ଋଣୀ ହେଇଯାଉଛି ସେ ଋଣ କେମିତି ସୁଝିବ ସେ ଋଣ ସୁଝିବା ପାଇଁ ହେଲେ ଏସବୁ ଦେବ ଋଣ ସୁଝିବାକୁ ହେଲେ ସେ କ'ଣ କରିବ ନା ଯଜ୍ଞାନୁଷ୍ଠାନ କରିବ ଆଉ ଋଷି ଋଣ ସୁଝିବାକୁ ହେଲେ ସେ ବେଦାଧ୍ୟୟନ କରିବ ଆଉ ପିତୃଋଣ ସୁଝିବା କଲେ ଶ୍ରାଦ୍ଧ ଗୁଡ଼ିକ କରିବ ଏ ଶ୍ରାଦ୍ଧ କଲେ ଯାଇ ପିତୃଋଣ ସୁଝିବା ଏ ତିନି ପ୍ରକାର ଋଣରେ ଋଣୀ ହୋଇଯାଉଛି ଏ ଋଣ ସୁଝିବାକୁ ହେଲେ ଏ ପ୍ରକାର ଶ୍ରାଦ୍ଧାନୁଷ୍ଠାନ ପିତୃଋଣ କରିବାକୁ ପଡ଼ିବ ଆଉ ଗୋଟେ କଥା ହେଉଛି ବିବାହ କରିବ ଆଉ ଇଏ ଶ୍ରାଦ୍ଧ ବରାବର ରହିବ ବରାବର ଚାଲିବ ପିତା କଲା ତ ତା'ପରେ ସେ ପୁତ୍ର ଉତ୍ପାଦନ କଲା ତା'ର ପୁତ୍ର କରିବ ତା'ପରେ ସେ ବିବାହ କରିବ ପୁତ୍ର ଉତ୍ପାଦନ କରିବ ସେ ତା ପୁତ୍ର କରିବ ବଂଶ ପରାପଣା କମେ ଏ ଶ୍ରାଦ୍ଧ ଚାଲିବ ତା ନହେଲେ ଅପରାଧ ହେବ ଆଉ ଯାହା ଏଠି କହିଲେ ତୁମେ ଯଦି ଶ୍ରାଦ୍ଧ ନ କରିବ ତାହେଲେ ଏପରି ଯଦି କହିଲେ ଏକାଦଶୀ ଦିବସ ଯଦି କରିବ ତାହେଲେ କେମିତି ତୁମେ ନର୍କ ଯିବ ଏସବୁ କଥା ଦିଆଯାଉଛି ତେଣୁ ଶ୍ରାଦ୍ଧର କର୍ତ୍ତବ୍ୟ ଆମର ରହିଛି ଶ୍ରାଦ୍ଧ କରିବା ପାଇଁ କୁହାଯାଉଛି କିନ୍ତୁ ଏ ମଧ୍ୟ ଯଦିଓ ଶାସ୍ତ୍ରରେ ଏ କଥା ଅଛି ତଥାପି ଆମକୁ ଦିଆଯାଇଛି ଯେ ଶାସ୍ତ୍ରରେ ଯଦି କୌଣସି ବ୍ୟକ୍ତି ସମ୍ପୂର୍ଣ୍ଣ ରୂପରେ କୃଷ୍ଣଙ୍କ ସମସ୍ତ ଆଚରଣ କରନ୍ତି ଅର୍ଥାତ ବୈଷ୍ଣବ ହୁଅନ୍ତି ଭକ୍ତ ହେଉଯାଆନ୍ତି ପୂର୍ଣ୍ଣ ପ୍ରପନ୍ନ ହୋଇଯାଆନ୍ତି କୃଷ୍ଣ ପାଦ ପଦ୍ମରେ ଆଉ କୃଷ୍ଣଙ୍କର ସେବାରେ ସମ୍ପୂର୍ଣ୍ଣ ରୂପେ ପ୍ରାମାଣିକ ବୈଷ୍ଣବ ଗୁରୁ ବା ଆଚାର୍ଯ୍ୟଙ୍କ ଆନୁଗତ୍ୟରେ ନିଯୁକ୍ତ ହୋଇଯାଆନ୍ତି ତାହେଲେ ଏ ପ୍ରକାର ଋଣରୁ ସେ ମୁକ୍ତ ହୋଇଯାଆନ୍ତି ଆଉ କୌଣସି ପ୍ରକାର ଏ ପ୍ରକାର ଶ୍ରାଦ୍ଧ ପାଳନ କରିବା ପାଇଁ ଦରକାର ପଡ଼ିବ ନା ଦେବର୍ଷି ଭୂତାତ୍ମ ନୃଣାମ ପିତୃଣାମ ବା ନ କିଙ୍କର ନାୟଂ ଋଣୀଚର ଆଦନ ସର୍ବାତ୍ମନେଜ ଶରଣଂ ଶରଣ୍ୟଂ ଗତ ମୁକୁନ୍ଦମ ପରିହୃତ କର୍ତ୍ତମ୍ ଏ କଥା ଅଛି ଆମର ଭାଗବତରେ ଦେବର୍ଷି ଦେବ ଋଷି ଭୂତ ଆତ୍ମ ନୃଣାମ ପିତୃଣା ଇ ସମସ୍ତଙ୍କ ପାଖରେ ଋଣୀ ତୁମେ ଅଛ ଦେବ ଋଣ ଅଛି ଋଷି ଋଣ ଅଛି ଭୂତ ଋଣ ଅଛି ଦେବର୍ଷି ଭୂତ ଆତ୍ମ ବନ୍ଧୁବାନ୍ଧବ ଆପ୍ତ ଭୂତ ଆପ୍ତ ନୃଣାମ ମାନବ ସମାଜ ପିତୃପୁରୁଷ ଏ ସମସ୍ତଙ୍କ ପାଖରେ ତୁମେ ଋଣୀ ଅଛ ଇ ସମସ୍ତ ଋଣ ସୁଝିବାକୁ ପଡ଼ିବ କିପରି ସୁଝିବ ତାର ଉପାୟ ମଧ୍ୟ ବେଦରେ ଏସବୁ କଥା ଦିଆଅଛି ଯେମିତି ଆମର କୁହାଯାଇଛି ଯେ ଗୃହସ୍ଥ କଥା ପୂର୍ବରୁ ଗଲାଣି ଯେ ଗୃହସ୍ଥ ଶ୍ରାଦ୍ଧ ମଧ୍ୟ କରିବ ଏସବୁ ଋଣ ଫୁଣ ଶୁଝିବା ପାଇଁ କଥା ଦିଆଯାଇଛି ପିତୃଋଣ ପିତୃପୁରୁଷମାନଙ୍କ ଋଣ ଆଉ କଥା ବି ଅଛି ପଞ୍ଚସୁନା ଯଜ୍ଞ କରିବ ପ୍ରତିଦିନ ଗୃହସ୍ଥ ଯାହା ଯେ ଏ ଦେବ ଋଷି ଭୂତ ପିତୃପୁରୁଷ ଏଇ ପଞ୍ଚସୁନା ଯଜ୍ଞ ମଧ୍ୟ ପ୍ରତିଦିନ କରିବାର କଥା ଅଛି ଯେତି ଜୀବଜନ୍ତୁ ପ୍ରାଣୀ ଅଛନ୍ତି ଗ୍ରହରେ ସମସ୍ତଙ୍କୁ ଖାଦ୍ୟ କିପରି ଜମ ତାପରେ ଯାଇକରି ରାସ୍ତା ଉପରେ ଯାଇ ତିନିଥର ଡାକିବ କିଏ ଅଭୁକ୍ତ ଅଛି ଖାଦ୍ୟ ପ୍ରସ୍ତୁତ ଅଛି ଆସ ଖାଇବ ହଁ ଯେ ଆସିବ ତାକୁ ଖାଦ୍ୟ ଖାଦ୍ୟାନ୍ନ ଦେବ ତା ଶେଷରେ ନିଜେ ଭୋଜନ କରିବ ଏଇସବୁ କଥା ମଧ୍ୟ ଆମର ଅଛି କାହିଁକି ନା ତା ନ କଲେ ସେ ପାପରେ ଭାଗ୍ୟ ହେବ ପାପୀ ହେଇଯିବ କାହିଁକିନା ସେ ଯେତେବେଳେ ନିଆଁ ଜାଳୁଛି ଚୁଲି ଲଗାଉଛି ପାକ କରିବା ପାଇଁ ସେତେବେଳେ କେତେ କୀଟ ଅଛନ୍ତି ଯାହା କ୍ଷୁଦ୍ର ଜୀବ ଅଛନ୍ତି ମଧ୍ୟ ସେ ସବୁ ମରିଯାଉଛନ୍ତି ଆଉ ପାଣି ମାଠିଆ ରଖିଛି ତା ତଳେ କୀଟ ଅଛନ୍ତି ସବୁ ଗଡ଼େଇଲା ତ ମରିଗଲେଣି ସେଠି ପେଶୁଛି ବା ଚକିରେ ପେଶୁଛି ଶିଳରେ ବାଟୁଛି ତା ତଳେ ପେଶି ହେଇକରି କେତେକ ମରିଗଲେଣି ସବୁ ଏତେ ଜୀବ ହତ୍ୟା ହେଇଗଲାଣି ପାପ କେତେକ ହେଇଯାଉଛି ହଁ ବାଟ ଚାଲୁଛି ତ କେଉଁଠି ମାଡ଼ି ମାଖି ପକେଇଲାଣି କେତେ କ'ଣ ଜୈନମାନେ ଅଛନ୍ତି ନାକରେ ପଶିଗଲେ ନାକରେ ଲୁଗା ବାନ୍ଧୁଛନ୍ତି କେତେ କଥା କରୁଛନ୍ତି ସବୁ କାଳେ ଜୀବଟା ପଶିବ କିଛିଟା ପଶିଯିବ ମରିଯିବ ଆଉ ପାପ ହେଇଯିବ ହଁ ଇ କେତେ କାଣ୍ଡ ଅଛି ତାହେଲେ ଏଇ ପ୍ରକାର ଭାବରେ ପାପ ତ ବରାବର ହେଉଛି ତେଣୁ ଇଏ ଯେଉଁ ପାପ ହେଉଛି ତୁମର ଇଏ ପାପରୁ ରକ୍ଷା ପାଇବା ପାଇଁ ତାହେଲେ ତୁମକୁ ଏଇ ପଞ୍ଚସୁନା ଯଜ୍ଞ ଗୁଡ଼ାକ ସବୁ କରିବା ପାଇଁ ପଡ଼ିବ ତା ନହେଲେ ଏ ଯଜ୍ଞ କର୍ମ ନ କଲେ ତୁମେ ପାପରୁ ମୁକ୍ତ ହେଇପାରିବ ନା ଏସବୁ କଥା ଅଛି କିନ୍ତୁ ଆମର ଶେଷ କଥା ଦିଆଗଲା ଦେବଶ୍ରୀ ଭୂତାତ୍ମ ନୃଣାମ ପିତୃଣାମ ବା ନ କିଙ୍କର ନାୟଂ ଋଣୀଞ୍ଚ ରାଜନ ସର୍ବାତ୍ମ ନିଏ ଯେଉଁ ଶରଣଂ ଶରଣ୍ୟଙ୍ଗତ ମୁକୁନ୍ଦମ ପରିବର୍ତ୍ତ ତେଣୁ ଏସବୁ ଋଣ ତ ରହିଛି ଋଣୀ ହେଲ ଏ ଋଣ କ'ଣ ଶୁଝିବ ତୁମେ ଗୋଟେ ଉପାୟ ଦିଆଗଲା ଯଦି ସର୍ବାନ୍ତକରଣରେ ମୁକୁନ୍ଦ ଚରଣ ଅରବିନ୍ଦରେ ଆଶ୍ରିତ ହେଇଯିବ ତୁମେ ତାହେଲେ ମୁକୁନ୍ଦଙ୍କର ପ୍ରେମମୟୀ ସେବାରେ ନିଯୁକ୍ତ ହେଇଯିବ ଯେତେବେଳେ ଉପଯୁକ୍ତ ପ୍ରାମାଣିକ ଗୁରୁଙ୍କ ଆନୁଗତ୍ୟରେ ସେତେବେଳେ ସବୁ ଋଣ ଗୁଡ଼ାକ ତୁମର ପୈଠ ହେଇଗଲା ତା ମାନେ ଆମର କହିବାର ତାତ୍ପର୍ଯ୍ୟ ଯେତେବେଳେ ଜଣେ ବୈଷ୍ଣବ ହେଇଯାଆନ୍ତି ସମ୍ପୂର୍ଣ୍ଣ ରୂପେ କୃଷ୍ଣ ଏକ ସଣତ ଆଚରଣ କରନ୍ତି ବୈଷ୍ଣବ ଗୁରୁ ଗ୍ରହଣ କରି ସେତେବେଳେ ଏ ଋଣ ଆଉ କିଛି ରହେ ନା ତେଣୁ ଏ ଋଣରୁ ମୁକ୍ତ ହେଇଯାଆନ୍ତି ଆଉ ଏ ଶ୍ରାଦ୍ଧ କରିବା ପାଇଁ ଦରକାର ସେତେବେଳେ ଆଉ ପଡ଼େ ନା ଏ କଥା ମଧ୍ୟ ଆମର ଶାସ୍ତ୍ରରେ ଅଛି ଶୁଦ୍ଧ ଶ୍ରାଦ୍ଧ ବିଧ ଶ୍ରାଦ୍ଧର କଥା ଅଛି ମହାପ୍ରସାଦ ଦ୍ୱାରା ହିଁ ବୈଷ୍ଣବ ବା ଆତ୍ମବସ୍ତୁ ତୃପ୍ତ ହୁଅନ୍ତି ଆତ୍ମୀୟଜନକୁ ବିଷ୍ଣୁ ବସ୍ତୁ ଦ୍ୱାରା ଶ୍ରଦ୍ଧା ପ୍ରଦର୍ଶନ ହିଁ ଶୁଦ୍ଧ ଶ୍ରାଦ୍ଧ ତଲ ବିପରୀତ ଅନୁଷ୍ଠାନ ହିଁ ବିଦ୍ଧ ବା ରାକ୍ଷସ ଶ୍ରାଦ୍ଧ ଏଇ ହରିଭକ୍ତି ବିଳାସରେ କୁର୍ମ ପୁରାଣ ବଚନ ଉଦ୍ଧାର କରି ସନାତନ ସ୍ୱାମୀ ଏ କଥା କହିଛନ୍ତି ଶ୍ରୀ ସନାତନ ସ୍ୱାମୀ ପ୍ରାପ୍ତେ ଶ୍ରାଦ୍ଧ ଦିନେ ଅପି ପ୍ରାଗନ୍ନମ ଭଗବତୀ ଅର୍ପୟେତ୍ ତଚ୍ଛେ ସେ ଜଣେଇବ କୁର୍ବିତ ଶ୍ରାଦ୍ଧମ ଭାଗବତ ନର ଏ କଥା ଭଗବନିଷ୍ଠ ବ୍ୟକ୍ତି ଶ୍ରାଦ୍ଧ ଦିନରେ ପ୍ରଥମତଃ ଭଗବାନଙ୍କୁ ଅନ୍ନପ୍ରଦାନ ପୂର୍ବକ ସେଇ ନିବେଦିତ ଅନ୍ନର ଶେଷ ଭାଗ ଦ୍ୱାରା ହିଁ ଶ୍ରାଦ୍ଧାନୁଷ୍ଠାନ କରିବେ ଏ କଥା କୁହାଯାଉଛି ବିଷ୍ଣୁ ନିବେଦିତାନ୍ୟେନ ଦ୍ରଷ୍ଟବ୍ୟଂ ଦେବତାନ୍ତରଂ ପିତୃଭ୍ୟସାପି ତଦେୟଂ ତଦାନ ନ୍ୟାୟ କଳ୍ପତି ଏ ପଦ୍ମ ପୁରାଣ ବାକ୍ୟ ଉଦ୍ଧାର କରି ଶ୍ରୀ ସନାତନ ଗୋସ୍ୱାମୀ କହୁଛନ୍ତି ବିଷ୍ଣୁକୁ ନିବେଦିତ ଅନ୍ନ ଦ୍ୱାରା ଅନ୍ୟାନ୍ୟ ଦେବତାଗଣର ପୂଜା କରିବା କର୍ତ୍ତବ୍ୟ ପିତୃପୁରୁଷମାନଙ୍କୁ ସେହି ମହାପ୍ରସାଦ ଅର୍ପଣ କରାଯିବ ଭଗବାନ ବିଷ୍ଣୁ ଅଖଣ୍ଡ ବା ଅନନ୍ତ ବସ୍ତୁ ମହାପ୍ରସାଦ ବିଷ୍ଣୁଙ୍କ ଠାରୁ ଅଭିନ୍ନ ତାହା ଖଣ୍ଡିତ ବସ୍ତୁ ନୁହେଁ ତାହା ପିତୃ ବା ଦେବତାଗଣଙ୍କୁ ଅର୍ପିତ ହେଲେ ଅତ୍ୟନ୍ତ ଧର୍ମ ଅର୍ଥାତ୍ ସେମାନଙ୍କର ଭୋଗ ସେବା ପ୍ରାପ୍ତିର ଯୋଗ୍ୟତା ପ୍ରାପ୍ତ ହୁଏ ଏ କଥା ପୁନଶ୍ଚ ସ୍କନ୍ଦ ପୁରାଣ ରେବାଖଣ୍ଡରେ କୁହାଯାଇଛି ବୈଷ୍ଣବଙ୍କର କୁଶ ଧାରଣ ନିଷିଦ୍ଧ ସଂକଳ୍ପଙ୍କ ତଥା ଦାନ ପିତୃ ଦେବାର୍ଚ୍ଚନାଦିକଂ ବିଷ୍ଣୁ ମନ୍ତ୍ର ଉପଦିଷ୍ଟ ସ୍ତେନ କୁର୍ଯ୍ୟାତ କୁଶ ଧାରଣ ଯଦି କୌଣସି ବ୍ୟକ୍ତି ବିଷ୍ଣୁ ମନ୍ତ୍ରରେ ଦୀକ୍ଷିତ ହୋଇଥାନ୍ତି ତାହେଲେ ସେ ସଂକଳ୍ପ ଦାନ ପିତୃଦେବାତିର ଅର୍ଚ୍ଚନ ପ୍ରଭୃତି ଏବଂ କୁଶ ଧାରଣ କରିବେ ନା ଏ କଥା ଭଗବତ ଭକ୍ତଙ୍କର ଗୟା ଶ୍ରାଦ୍ଧ ପିଣ୍ଡାଦି ପ୍ରଦାନର କୌଣସି ଆବଶ୍ୟକତା ନାହିଁ। ଏ କଥା ମଧ୍ୟ ସ୍କନ୍ଦ ପୁରାଣ ବାକ୍ୟ ଉଦ୍ଧାର କରି ହରିଭକ୍ତି ବିଳାସରେ ଶ୍ରୀଲ ସନାତନ ଗୋସ୍ୱାମୀ ଉଲ୍ଲେଖ କରିଛନ୍ତି। କିଂ ଗତିର୍ ବହୁ ଭି ପିଣ୍ଡୈର୍ ଗୟା ଶ୍ରାଦ୍ଧାଦି ଭୀର୍ ମୁନେ ଜୈର୍ଚିତେ ହରିର୍ଭକ୍ତ୍ୟା ପ୍ରୀତ୍ୟର୍ଥଞ୍ଚ ଦିନେ ଦିନେ। ଅର୍ଥାତ୍ ହେରୁ ସେ ଯେଉଁମାନେ ପ୍ରତିଦିନ ପିତୃଗଣର ଉଦ୍ଦେଶ୍ୟରେ ଭକ୍ତି ସହକାରେ ହରିଙ୍କର ଅର୍ଚ୍ଚନା କରନ୍ତି, ଗୟା ଶ୍ରାଦ୍ଧାଦି ବା ବହୁ ବହୁ ପିଣ୍ଡଦାନରେ ସେମାନଙ୍କର କି ପ୍ରୟୋଜନ? କେତେ ପିଣ୍ଡଦାନର କଥା, ଶ୍ରାଦ୍ଧର କଥା ଏଠି ନାରଦମୁନି କହୁଛନ୍ତି, ସେ ଅଛି ସବୁ ବେଦରେ। ତେଣୁ ଯେଉଁମାନେ ଏପରି ଭଗବତ ଭକ୍ତ ହେଇଗଲେ, ବୈଷ୍ଣବ ହେଇଗଲେ, ସେମାନଙ୍କର ସେମାନେ ପ୍ରତିଦିନ ହରିଙ୍କର ଯେଉଁ ଭକ୍ତି ସହକାରେ ଅର୍ଚ୍ଚନା କରୁଛନ୍ତି, ତଦ୍ୱାରା ପିତୃଗଣଙ୍କ ସେଇ ନୈବେଦ୍ୟ ଅର୍ପଣ କଲେ ପ୍ରତିଦିନ ଶ୍ରାଦ୍ଧ କରୁଛନ୍ତି ବୋଲି ବୁଝାଯାଏ। ତେଣୁ ସେମାନଙ୍କର ଗୟା ଶ୍ରାଦ୍ଧ ଆଦି ବହୁ ଉପିଣ୍ଡ ଦାନରେ ପ୍ରୟୋଜନ କିଛି ନାହିଁ, ଅର୍ଥାତ୍ ସେମାନଙ୍କ ଗୟା ଶ୍ରାଦ୍ଧର କୌଣସି ଆବଶ୍ୟକତା ନାହିଁ। କର୍ମ ମାର୍ଗ ଶ୍ରାଦ୍ଧର ନାମାନ୍ତର ହେଉଛି ରାକ୍ଷସ ଶ୍ରାଦ୍ଧ। ଯସ୍ତୁ ବିଦ୍ୟା ବିନିର୍ମୃତ ମୂର୍ଖଂ ମତ୍ୱା ତୁ ବୈଷ୍ଣବଂ ବେଦ ବିଦ୍ଭୁ ଅଦଦାଦ ବିପ୍ରହ ଶ୍ରାଦ୍ଧଂ ତଦ ରାକ୍ଷସଂ ଭବେତ୍। ଏ ସ୍କନ୍ଦ ପୁରାଣ ବାକ୍ୟ ଉଦ୍ଧାର କରି ହରିଭକ୍ତି ବିଳାସରେ ଶ୍ରୀ ସନାତନ ଗୋସ୍ୱାମୀ କହିଛନ୍ତି, ବୈଷ୍ଣବଙ୍କୁ ବିଦ୍ୟାହୀନ ମୂର୍ଖ ବୋଲି ଯିଏ ମନେ କରି ବେଦବିଦମାନଙ୍କୁ ଶ୍ରାଦ୍ଧ ପ୍ରଦାନ କରେ, ସେ ବିପ୍ରକୃତ ସେହି ଶ୍ରାଦ୍ଧ ରାକ୍ଷସ କର୍ତ୍ତୃକ ଗୃହୀତ ହୁଏ। ଏ କଥା କୁହାଯାଇଛି। ଆମେ ଅଦ୍ୱୈତାଚାର୍ଯ୍ୟଙ୍କର କଥା ବି ବହୁ ସମୟରେ କହୁ, ଅଦ୍ୱୈତାଚାର୍ଯ୍ୟ କିପରି ଶ୍ରାଦ୍ଧ ଦିବସରେ ହରିଦାସ ଠାକୁରଙ୍କୁ ଡାକିରି ଶ୍ରାଦ୍ଧ ପାତ୍ର ଅର୍ପଣ କରିଥିଲେ, ତୁମେ ଖାଇଲ ହୁଏ କୋଟି ବ୍ରାହ୍ମଣ ଭୋଜନ, ଅଦ ବୋଲି ଶ୍ରାଦ୍ଧ ପାତ୍ର କରାଇଲ ଭୋଜନ। ଏ କଥା ଅଛି ଆମର। ତାପରେ ନାମାଶ୍ରୟୀ ଏକାନ୍ତ ଗୃହୀ ବୈଷ୍ଣବମାନଙ୍କର ଶ୍ରାଦ୍ଧ କର୍ମାଦିର ଆବଶ୍ୟକତା ନାହିଁ, ଗୃହସ୍ଥ ଶ୍ରାଦ୍ଧ କରିବ, କିନ୍ତୁ ଯେ ନାମାଶ୍ରୟ କଲେ ବୈଷ୍ଣବ ଗୁରୁ ଗ୍ରହଣ କରି ହରିନାମ ଗ୍ରହଣ କଲେ, ଐକାନ୍ତିକ ଭକ୍ତି ଆଚରଣ କଲେ, ତାଙ୍କର ଶ୍ରାଦ୍ଧ କର୍ମାଦିର ଆବଶ୍ୟକତା ନାହିଁ। ନିତ୍ୟଂ ନୈମିତ୍ତିକଂ କାମ୍ୟଂ ଦାନଂ ସଂକଳ୍ପମେବ ଚ ଦୈବଂ କର୍ମ ତଥା ପୈତୃଂ ନ କୁର୍ଯ୍ୟାତ୍ ବୈଷ୍ଣବ ଗୃହୀ। ଏ କଥା ଅଛି। ବିଷ୍ଣୁଙ୍କଠାରେ ଅନନ୍ୟ ଶରଣରେ ଆସିଥିବା ଗୃହସ୍ଥ ବୈଷ୍ଣବ ନିତ୍ୟ ନୈମିତ୍ତିକ କାମ୍ୟ ଦାନ ସଂକଳ୍ପ ଦୈବ ପୈତୃକର୍ମ ଅର୍ଥାତ୍ ଶ୍ରାଦ୍ଧାଦିଓ କରିବେ ନାହିଁ, ଆବଶ୍ୟକତା ତାଙ୍କର ନାହିଁ। ଯାହାକୁ ଯଥା ତରୁଣ ନିଶୋଚନ ତ୍ରିପ୍ୟନ୍ତି ତତ୍ସ୍କନ୍ଧ ଭୁଜୋପଶାଖା ପ୍ରାଣାପହାରାର୍ଥିନ୍ଦ୍ରିୟାଣୀ ତଥୈବ ସର୍ବାରଣ ମଚୁତେ ଯା। ଏ କଥା ଆମର, ଗଛ ମୂଳରେ ଯଦି ପାଣି ଦେବ ତାହେଲେ ସମଗ୍ର ବୃକ୍ଷ ଶାଖା ପ୍ରଶାଖା ଫୁଲ ଫଳ ପାଇଗଲେ, ସ୍ୱତନ୍ତ୍ର ଭାବରେ ଦେବାର କୌଣସି ଆବଶ୍ୟକତା ନାହିଁ। ଆହାର୍ଯ୍ୟ ପଦାର୍ଥ ଯଦି ଉଦରକୁ ଦେବ ତାହେଲେ ସମଗ୍ର ଶରୀର ପୁଷ୍ଟିସାଧିତ ହେଇଗଲା, ସ୍ୱତନ୍ତ୍ର ଭାବରେ କୌଣସି ଅଙ୍ଗ ପ୍ରତ୍ୟଙ୍ଗ ଦେବାର ଆବଶ୍ୟକତା ନାହିଁ। ତଦ୍ରେ ଭାବ ଅଚ୍ୟୁତଙ୍କର ପୂଜା, ଭଗବାନଙ୍କର ପୂଜା, ହରିଙ୍କର ପୂଜା ଯଦି ହେଇଗଲା, ଆରାଧନା କଲ ତ ସନ୍ତୁଷ୍ଟ ହେଲି, ତାହେଲେ ସମସ୍ତେ ସନ୍ତୁଷ୍ଟ, ଯସ୍ମିନ୍ ତୁଷ୍ଟେ ଜଗତ୍ ତୁଷ୍ଟ। ଏ କଥା କୁହାଯାଇଛି। ତାହେଲେ ଆଉ ସ୍ୱତନ୍ତ୍ର ଭାବରେ ଆମର ଦେବତାଙ୍କୁ ଶ୍ରାଦ୍ଧ କରିକି ବା ଦାନ କରିବା ବା ପିତୃପୁରୁଷଙ୍କୁ କରିବା ବା ଆମକୁ ଶ୍ରାଦ୍ଧ କରିବା ଆମକୁ ସନ୍ତୁଷ୍ଟ କରିବା, ଋଯଜ୍ଞ ପିତୃଯଜ୍ଞ ଋଷିଯଜ୍ଞ ଦେବଯଜ୍ଞ ଏସବୁ କରିକି ସନ୍ତୋଷ ବିଧାନ କରିବାର ଆବଶ୍ୟକତା କିଛି ରହେନି। ଗତ ମୁକୁନ୍ଦମ ପରିବୃତ କରଦମ୍, ସେଥିପାଇଁ ସବୁଗୁଡ଼ାକ ସରିଗଲା କାମ ସେଠି। ଏ ହେଉଛି ଆମର ଅତି ସରଳ କଥା ଦିଆଯାଇଛି। ଯେଉଁମାନେ ଏପରି ବୈଷ୍ଣବ ନ ହେଇଥାନ୍ତି, ଏକାନ୍ତିକ ଶରଣ ନ ନେଇଥାନ୍ତି, ବିଷ୍ଣୁ ବା କୃଷ୍ଣଙ୍କର ପାଦ ପଦ୍ମରେ ବୈଷ୍ଣବ ଗୁରୁ ଗ୍ରହଣ କରି ସେମାନଙ୍କର ଏସବୁ ଶ୍ରାଦ୍ଧ ସବୁ କରିବା ଆବଶ୍ୟକ ଅଛି, ତା ନହେଲେ ନରକ ଯିବ, ଏସବୁ କଥା ରହିଛି। ଆଉ ବୈଷ୍ଣବ ଗୃହୀ ବୈଷ୍ଣବ ସେ କ'ଣ କରିବେ ନା, ସେ ପ୍ରତିଦିନ ମହାପ୍ରସାଦ ଦ୍ୱାରା ମହାପ୍ରସାଦ ପାକ କରିବେ, ଭଗବାନ ବିଷ୍ଣୁ ବା କୃଷ୍ଣଙ୍କ ନିମିତ୍ତ ସେଇ ଭଗବାନଙ୍କୁ ଅର୍ପଣ କରିବେ, ତା ମହାପ୍ରସାଦ ହେଲା। ସେ ମହାପ୍ରସାଦ ଦ୍ୱାରା ସେ ମହାପ୍ରସାଦକୁ ସେବନ କରିବେ ଯେତେକ ପରିବାରରେ ଅଛନ୍ତି, ଏବଂ ଯେଉଁମାନେ ଅତିଥି ଅଭ୍ୟାଗତ ଆସିଲେ ବୈଷ୍ଣବ ବ୍ରାହ୍ମଣ ସେମାନଙ୍କୁ ମଧ୍ୟ ସେ ଦେବେ, ଆଉ ଭୋଜନ ଆଗ ଦେବେ, ଇଏ କରିବେ, ଶେଷରେ ଖାଇବେ। ଆଉ କିଛି ଅଂଶ ଅନ୍ୟ ଯେଉଁ ଜୀବଜନ୍ତୁ ଅଛନ୍ତି ବା ପିତୃପୁରୁଷ କିଏ ଅଶରୀର ଭାବରେ ରହିଛନ୍ତି କେଉଁଠି କେଉଁଠି ଭାବରେ, ସେମାନଙ୍କ ପାଇଁ ବାହାରେ ରଖି ଦିଆଯାଏ, ସେମାନଙ୍କ ପାଇଁ ଏଇଟା ଅର୍ପଣ କରି ଦିଆଗଲା। ସେମାନେ ତାହା ନେବେ। ଏଇ ପ୍ରକାର ବୈଷ୍ଣବ ପ୍ରତିଦିନ କରେ ଗୃହୀ ବୈଷ୍ଣବ, ତାହେଲେ ତାର ଆଉ ଏଇ ପ୍ରକାର ଶ୍ରାଦ୍ଧ ପିଣ୍ଡ ଦାନର କିଛି ଆବଶ୍ୟକତା ନାହିଁ ବୋଲି ଏ ଶାସ୍ତ୍ରରେ ଆମର କୁହାଯାଉଛି। ତା ଯେ ଏ ପ୍ରକାର ବୈଷ୍ଣବ ନୁହନ୍ତି ତାଙ୍କର ଏତେ ଏତେ ଶ୍ରାଦ୍ଧ ଏସବୁ କଥା କରିବାର ଅଛି, ନ କଲେ ନର୍କ ଯିବ, ଏ କଥା କିନ୍ତୁ କିଏ କହୁଛି। ପୁନଶ୍ଚ ଆହୁରି ଗୋଟେ କଥା ଆମର କୁହାଗଲା, ରାକ୍ଷସ ଶ୍ରାଦ୍ଧ ବା ବିଧ ଶ୍ରାଦ୍ଧ ହେଉଛି, ଶୁଦ୍ଧ ଶ୍ରାଦ୍ଧ ହେଉନି। ଯେ କର୍ମକାଣ୍ଡୀୟ ବ୍ରାହ୍ମଣ ରହିତ ତାଙ୍କୁ ଡାକିକିରି ଏମାନେ ଶ୍ରାଦ୍ଧ କରୁଛନ୍ତି କର୍ମକାଣ୍ଡୀୟ ନୀତିରେ, ବୈଷ୍ଣବକୁ ବିଦ୍ୟାହୀନ ମୂର୍ଖ ବୋଲି ମନେ କରୁଛନ୍ତି, ତେଣୁ କର୍ମକାଣ୍ଡୀୟ ବ୍ରାହ୍ମଣକୁ ଡାକିକିରି ଶ୍ରାଦ୍ଧ କରୁଛନ୍ତି। ଶ୍ରାଦ୍ଧନ କଲେ ବିପ୍ରକୃତ ସେଇ ଶ୍ରାଦ୍ଧ ହେଲା ରାକ୍ଷସ ଶ୍ରାଦ୍ଧ ବା ବିଧ ଶ୍ରାଦ୍ଧ, ରାକ୍ଷସମାନେ ନେଇଯାଆନ୍ତି ତାକୁ, ତୁମ ପିତୃପୁରୁଷ ଯାହାଙ୍କୁ ଦେଶ କରୁ ସେ ନେବେ ନା, ଏଇ କଥା ମଧ୍ୟ ଅଛି। ସେଥିପାଇଁ ଉପଯୁକ୍ତ ବୈଷ୍ଣବକୁ ତୁମେ ଶ୍ରାଦ୍ଧ କରିବ, ଗୃହସ୍ଥ ଶ୍ରାଦ୍ଧ କରିବ, ଶ୍ରାଦ୍ଧ ଦିବସ ଅଛି ଆସିଛି, ଯେଉଁଟା ଆମର କୁହାଗଲା ସେ ଯେଉଁ ମହାଳୟା ଶ୍ରାଦ୍ଧ, ପିତୃପୁରୁଷମାନଙ୍କର ଶ୍ରାଦ୍ଧ, ମଉଳା ଶ୍ରାଦ୍ଧ ଯେଉଁ ଯାହା କହନ୍ତି, ପିତୃପୁରୁଷଙ୍କର ମାତୃପୁରୁଷଙ୍କର ଜ୍ଞାନୀ ବନ୍ଧୁ ଶ୍ରାଦ୍ଧ, ଏ ମହାଳୟା ଶ୍ରାଦ୍ଧ କରାଯାଏ, ଇଏ କରିବ ସେ ଦିବସରେ ଗୃହୀ ବୈଷ୍ଣବ କ'ଣ କରିବ ନା, ସେ ବୈଷ୍ଣବମାନଙ୍କୁ ନିମନ୍ତ୍ରଣ କରିବ, ଆଉ ବିଷ୍ଣୁ ପ୍ରସାଦ କୃଷ୍ଣ ପ୍ରସାଦ ତିଆରି କରିବ, ଭଗବାନଙ୍କୁ ଅର୍ପଣ କରିବ, ସେ ବୈଷ୍ଣବମାନଙ୍କୁ ଭୋଜନ ଦେବ, ଆଉ ସେ ପ୍ରସାଦ ନିବେଦନ କରିବ ଏ ପିତୃପୁରୁଷମାନଙ୍କୁ, ଯାହା ତାହେଲେ ସେମାନେ ବଡ଼ ଖୁସି ହେବେ। ଏହି ପ୍ରକାର ଭାବରେ ଶ୍ରାଦ୍ଧ କରାଯିବ, ଆଉ କର୍ମକାଣ୍ଡ ବ୍ରାହ୍ମଣମାନଙ୍କୁ ଡକି ଏପରି ବିଧ ଶ୍ରାଦ୍ଧ କରିବା ଉଚିତ ନୁହେଁ। ପୁନଶ୍ଚ କୁହାଯାଇଛି ମଧ୍ୟ କୁଶ ଧାରଣ କରିବ ନାହିଁ, ନିତ୍ୟ ନାମାଶ୍ରୟ ଏକାନ୍ତ ଗୃହୀ ଶ୍ରାଦ୍ଧ କର୍ମାଦିର ଆବଶ୍ୟକତା ନାହିଁ, ନିତ୍ୟ ନୈମିତ୍ୟ କାମ୍ୟ ଦାନ ସଂକଳ୍ପମେବ ଯେ ଦୈବଂ କର୍ମ ତଥା ପୈତ୍ରଂ ନ କୁର୍ଯ୍ୟାତ ବୈଷ୍ଣବ ଗୃହୀ, ଏଇ କଥା ଆସିଯାଉଛି ଆମର। ବିଷ୍ଣୁଙ୍କ ଠାରୁ ଅନନ୍ୟ ଶ୍ରେଣୀରେ ଆସିଥିବା ଗୃହସ୍ଥ ବୈଷ୍ଣବ ନିତ୍ୟ ନୈମିତ୍ୟ କାମ୍ୟ ଦାନ ସଂକଳ୍ପ ପୈତୃକର୍ମ ଶ୍ରାଦ୍ଧାଦି ଏଗୁଡ଼ା କରିବାର କୌଣସି ଆବଶ୍ୟକ ପ୍ରତିଦିନ କରୁଛି। ଏ ଯେଉଁ କର୍ମକାଣ୍ଡ ମାର୍ଗ ଶ୍ରାଦ୍ଧ କୁଶ ଧାରଣ ନାହିଁ, ସ୍କନ୍ଦ ପୁରାଣରେ ବା ଖଣ୍ଡରେ ଏ କଥା କୁହାଗଲା, ପିତୃ ଦେବାଦିର ଅର୍ଚ୍ଚନ ଶ୍ରାଦ୍ଧ ସେ କୁଶ ଧାରଣ ହେଇଯିବ, କର୍ମକାଣ୍ଡ ଶ୍ରାଦ୍ଧରେ ସେ ବୈଷ୍ଣବ ଏ ବ୍ରାହ୍ମଣ ଆସିବ ସେ କୁଶ ପିନ୍ଧେ କୁଶ ଧାରଣ କରିବ, ଏଇ ପାଠଟା ତ ବୈଷ୍ଣବ କରିବ ନା, ଗୃହୀ କରିବ ନା, ସେଗୁଡ଼ାକ ଅପରାଧ ହେଇଯିବ, ତାର ଗୟା ଶ୍ରାଦ୍ଧ ପିଣ୍ଡାଦିର ଆବଶ୍ୟକତା କିଛି ନାହିଁ, ଏସବୁ କଥା। ଯେଉଁମାନେ ଏ ପ୍ରକାର ବୈଷ୍ଣବ ନୁହନ୍ତି ସେମାନଙ୍କ ପାଇଁ ଏସବୁ ବିଧାନ ରହିଅଛି, ସେମାନଙ୍କୁ ଅବଶ୍ୟ କରିବା ପାଇଁ କରିବ, ନକଲେ ନର୍କ କ୍ଷତି ହେବ।